ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ପୁରୀ ଜିଲ୍ଲା ଅନ୍ତର୍ଗତ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ 1915 ମସିହାରେ ଜନ୍ମଗ୍ରହଣ କରିଥିଲେ। ଆଧୁନିକ ଓଡ଼ିଆ ସାହିତ୍ୟରେ କବିତା ଓ ଗଳ୍ପ ଲେଖନୀ କ୍ଷେତ୍ରରେ ତାଙ୍କର କୃତିତ୍ୱ ଅବର୍ଣ୍ଣନୀୟ। ସେ ପଲ୍ଲୀର ସାଧାରଣ ଜୀବନକୁ କେନ୍ଦ୍ର କରି ରଚନା କରିଥିବା କବିତାଗୁଡ଼ିକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ଭାବେ ସ୍ୱୀକୃତ। ତେବେ କବିତା ତୁଳନାରେ ଗଳ୍ପ ଲେଖନୀରେ ତାଙ୍କର କଳା ଚାତୁରୀ ସ୍ପଷ୍ଟ ବାରି ହୋଇପାରେ। ତାଙ୍କର ବହୁଚର୍ଚ୍ଚିତ ଗଳ୍ପ ମଶାଣିର ଫୁଲ, ପୋଡ଼ା ବସନ୍ତ ଶାସନର ଜଗୁତିଆଡ଼ି କୀର୍ତ୍ତନ କରେ, ମୃଦଙ୍ଗ ବଜାଏ, ଗଞ୍ଜେଇ ଖାଏ ଆଉ ମୁର୍ଦ୍ଦାର ପଡ଼େ, ଭଲ ମୋଡ଼ାଚଣ୍ଡିଆ ଭାବରେ ସେ ଖଣ୍ଡମଣ୍ଡଳରେ ଜଗୁର ବେଶ ନାଁ ବି ଅଛି। ମୁର୍ଦ୍ଦାରଟା ଯେତେବେଳେ ଜୁଇ ନିଆଁ ଉପରେ ସେଁ ସେଁ କରେ କି ତାର ଗୋଡ଼ଟା ନିଆଁ ସେ କରେ ଡେଙ୍ଗା ହୋଇ ଉପରକୁ ବାହାରି ପଡ଼େ, କିମ୍ବା ପେଟ ଭିତରର ଅନ୍ତବୁଜୁଳା ଗୁଡ଼ାକରୁ ପାଣି ନିଗିଡ଼ି ନିଆଁ ଧରେ ନାହିଁ, ତେବେ ଅନ୍ୟ ମାଲଭାଇମାନେ ଜଗୁତିଆଡ଼ି ମୁହଁକୁ ଅନାନ୍ତି, ତାର ପରାମର୍ଶ ଲୋଡ଼ନ୍ତି। ଗଞ୍ଜେଇ ନିଶାରେ ଟିକେ ବେହୁସିଆରି ହୋଇ ଜଗୁ ହୁଏତ ମଶାଣି ପଦାରେ ଖଣ୍ଡେ ଦୂରରେ ବସି ଢୁଳାଉଥାଏ, ସେ ଧଡ଼ପଡ଼ ହୋଇ ଉଠି ଠିଆ ହୁଏ। ତାପରେ କୋକେଇ ଭିତରୁ ଗୋଟାଏ ତିନି ହାତିଆ ବାଉଁଶ ଓଟାରି ଆଣି ମାର ମାର କହି ମୁର୍ଦ୍ଦାର ଉପରେ ବସାଇ ଦିଏ ତିନି ଚାରିଟା ପାହାର। ମୁର୍ଦ୍ଦାରର ମୁଣ୍ଡଟା ହୁଏତ ଚୁନା ଚୁନା ହୋଇଯାଏ, ଦହି ବାହାରି ପଡ଼ି ଖଣ୍ଡେ ଚଉଡ଼ାରେ ନିଆଁ ଲିଭିଯାଏ, ଅମାନିଆ ଗୋଡ଼ଟା ଠେଙ୍ଗା ମାଡ଼ରେ ଆଣ୍ଠୁଠୁ ଭାଙ୍ଗି ପଡ଼ି ତଳେ ଲୋଟେ, କାଠ ସନ୍ଧିରେ ପେଟଟା ଫାଟିଯାଏ ଦିଫାଳ, ଅନ୍ତନାଡ଼ି ଭିତରେ ଭିତରେ ନିଆଁର ଲହ ଲହ ଜିଭ ଚାଉଁ ଚାଉଁ ହୋଇ ଖେଳିଯାଏ, ଆଖି ପିଛୁଳାକେ ସବୁ ଜଳିପଡ଼ି ପାଉଁଶ ହୋଇଯାଏ। ଆଣ୍ଠୁଏ ପାଉଁଶ, କୁଲା, ଛାଞ୍ଚୁଣି, ହାଣ୍ଡି, ଖପରା, ଛିଣ୍ଡା କତାରା, ସନ୍ତସନ୍ତିଆ ମଶାଣି ପଦା, ନଖ, ବାଳ, ଟିକି ଟିକି ହାତ, ଅଲରା ବଲରା ଅସନା। ଜଗୁତିଆଡ଼ି ଖୁସି ହୋଇ ଫେରିଆସେ କୋଠରୀ ତୁଠରେ, ତେଲ ଲଗାଉ ଲଗାଉ ଜଙ୍ଘ ଉପରେ ଚାପୁଡ଼ା ମାରି ଆରାମରେ କହେ, ଦିଅଙ୍କ କୃପାରୁ କାମଟା ସୁରୁଖୁରୁରେ ବଢ଼ିଗଲା। ଗାଁରେ ଯେତେବେଳେ ଝାଡ଼ାବାନ୍ତି ବ୍ୟାପେ, ଠାକୁରାଣୀ ପଡ଼ନ୍ତି, ଜଗୁତିଆଡ଼ିର ଖାତିର ସେତେବେଳେ ଗାଁରେ ଭାରି ବଢ଼ିଯାଏ, ସମସ୍ତେ ତାକୁ ଆସି ଖୋସାମତ କରନ୍ତି, କିଏ ଆଖିରୁ ଲୁହ ଗଡ଼ାଏ, କିଏ ଖୋସଣୀରୁ ପଇସା ବାହାର କରେ, କିଏ ବା ହାତ ଉଠ ଧରି ବାପଲୋ ଧନଲୋ କରେ। ଜଗୁତିଆଡ଼ି ବଡ଼ ଗମ୍ଭୀର ହୋଇ ବସି ସଭିଙ୍କର ନେହୁରା କଥା ଶୁଣେ, କିନ୍ତୁ ହଠାତ୍ କିଛି କହେ ନାହିଁ। କାଲି ରାତିଠୁ ଘର ଭିତରେ ମଡ଼ା ପଡ଼ି ଗନ୍ଧି ହେଲାଣି, ଭୁଆଶୁଣି ବୋହୂଟା ଦୁଇ ଦିନ ହେଲା ଘର କୋଣରେ ମରି ଶୋଇଛି, ଏହିପରି ନାନା ଅଳି ଅଝଟ ଜଗୁ ପାଖରେ ଆସି ପହଞ୍ଚେ। ଜଗୁ ତାର ପାଉଣାପତ୍ର ବିଷୟରେ ଜମା କାହାରି ଉପରୋଧ ରଖେ ନାହିଁ, ଭରି ଗଞ୍ଜେଇ, ଟେଳାଏ ଅଫିମ, ଚାରିଅଣା ଅଣ୍ଟା କଷା ନହେଲେ ସେ କୁଆଡ଼ୁ ଚଙ୍କିବ ନାହିଁ। ଏହାଛଡ଼ା କଷା ଭାତ, ତୁଠ ଲୁଗା, ଦଶଘର ନିମିତ୍ତ ଆଦି ଉପର ଲାଭ ଅଛି, ସଧବା ତିର୍ଲା ମଡ଼ା ହେଲେ ଜଗୁର ଟିକେ ବେଶ ଲାଭ। ଥିଲା ଘର ହୋଇଥିଲେ କାନର ଡୋଳିଟା, ମଲ୍ଲି କଢ଼ିଟା କିମ୍ବା ନାକର ଗୁଣାଟା, ଆଉ ନଥିଲା ଘର ହୋଇଥିଲେ ଗୋଡ଼ ଆଙ୍ଗୁଠିର ରୂପାମୁଦିଟା ଜଗୁକୁ ଦକ୍ଷିଣା ମିଳେ। ମୁର୍ଦ୍ଦାରଟାକୁ ନିଆଁରେ ଚଳାଇବା ଆଗରୁ ସେ ଦେହଟାକୁ ଖିନ୍ ଭିନ୍ କରି ପରଖି ନିଏ, କେଉଁଠି କିଛି ଅଳଙ୍କାର ପତ୍ର ଅଛି କି ନାହିଁ ସେ ଦେଖେ, ଥିଲେ ତାହା ରଖେ। ବେଳେବେଳେ ମଡ଼ା ଦେହରୁ ନୋଳି, ମଲ୍ଲିକଢ଼ି କି ଗୁଣା ବସଣୀ ସହଜରେ ନ ବାହାରିଲେ ଜଗୁତିଆଡ଼ି ବିରକ୍ତ ହୋଇ ଦାନ୍ତ କାମୁଡ଼ି ବହୁତ ଝିଙ୍କା ଉଟରା କରି ଅଳଙ୍କାର ଗୁଡ଼ାକ ମୁର୍ଦ୍ଦାରର ନାକରୁ କାନରୁ ଛିଣ୍ଡେଇ ଆଣେ, ନାକ ଦଣ୍ଡି ଯାଏ, କାନଟା ଖଣ୍ଡିଆ ହୋଇଯାଏ, ନେଳିଆ ନେଳିଆ ପାଣି ରକ୍ତ ବୋହିଆସି ଶବର ମୁହଁଯାକ ସାଲୁବାଲୁ ହୋଇଯାଏ। କିନ୍ତୁ ଜଗୁତିଆଡ଼ିର ସେଥିପ୍ରତି ଖାତିର ନଥାଏ, ଏଇଟା ତ ତାର ନୀତିଦିନିଆ ଦେହ ଘଷିଆ କାମ। ଏ ପ୍ରକାର ଉପରି ବୃତ୍ତି ଏମିତି କରି କରି ସେ ପଥର ପାଲଟି ଯାଇଛି। ପୋଖତି ମୁର୍ଦ୍ଦାର ମିଳିଲେ ଜଗୁତିଆଡ଼ି ଧୋବଲି ଚକିଟିଏ ଅଣ୍ଟାରେ ନ ଖସିଲେ କାନ୍ଧକୁ କୁକେଇ ଉଠେଇବ ନାହିଁ, ତା ପାଉଣାରୁ ଟିକିଏ ଏପାଖ ସେପାଖ ହେଲେ ସେ ବାସି ମଡ଼ା କରିଦେବ ବୋଲି ଧମକ ଦିଏ, ଅନ୍ୟ ମାଲଭାଇମାନଙ୍କୁ ଶିଖେଇ ଦିଏ ମେଳି ବାନ୍ଧି ଅଡ଼ି ବସେ। ଟଙ୍କାଟିଏ ମିଳିଲେ ଅହ୍ୟ ଡେଙ୍ଗୁରାର ତାଳେ ତାଳେ ପାଦ ପକାଇ ରାମ ନାମ ସତ୍ୟ ହେ ପାଟି କରି ଜଗୁତିଆଡ଼ି ବଡ଼ ପତିଆରାରେ ଦାଣ୍ଡ ମଝିରେ ପାହୁଲ ପକାଇ ଚାଲେ, ତାର ମୁଗୁନି ପଥର ପରି କଳା ଦିହଟାରେ ଧଳା ପୈତାକ୍ଷକ ଦୂରରୁ ଜକଚକ୍ ଦିଶୁଥାଏ। ତାର ବଡ଼ ପାଟିରେ ଗାଁ ସାରା ଉଛୁଳି ପଡ଼େ, ସାହିଯାକର ମର୍ଦ୍ଦମାଇପେ ଆସି ଦାଣ୍ଡରେ ଗଦା ହୋଇଯାଆନ୍ତି, ସାନ ସାନ ପିଲାଗୁଡ଼ାକ ଡର ଭୟରେ ଯାଇ ଘରେ ଲୁଚନ୍ତି, ମଶାଣିରେ ଧୋବା ଗୋଟାଏ ନହୁରୁଣୀରେ ଗର୍ଭିଣୀ ମାଇପୁର ପେଟଟାକୁ ଫାଡ଼ି ପିଲାଟାକୁ ବାହାର କରିଦେଲେ। ଜଗୁତିଆଡ଼ି ଦୁଇଟା ଚୁଲି ଖୋଳି ମା ପିଲା ଦୁହିଁଙ୍କୁ ଚିତ୍ପଟାଙ୍ଗ କରି ଶୁଆଇ ଦିଏ। କେବେ କେବେ ପୁଣି ଗୋଟାଏ ଜୁଇରେ ଦୁହିଁଙ୍କୁ ଲଗାଲଗି କରି ଏକାଠି ଶୁଆଇ ଦେଇ ନିଆଁ ଲଗାଇ ଦିଏ। ଗୋଟାକରେ ଜାଗା ନହେଲେ କେଞ୍ଚଣା କାଠି ଖଣ୍ଡକରେ ସେ ପିଲାଟିକୁ ଲୁଚାକୋଚା କରି ମାଉଁସ ପିଣ୍ଡୁଳାଟାଏ ପରି ଜଳନ୍ତା କାଠ ସନ୍ଧିରେ ଫୋପାଡ଼ି ଦିଏ। ଏହିପରି ଭାବରେ ଜଗୁତିଆଡ଼ି ଅମଳ ହୋଇଥିବା ଧାନ କେତେ ଭରଣ ବାଦ ବେଳେବେଳେ ଉପରି ଦୁଇ ପଇସା ରୋଜଗାର କରି ଚଳେ। ଘର ଚଳାଏ, ଦବା ନବା ବାହା ବ୍ୟବହାର କରେ। କେହି ତାକୁ ମୁହଁ ଫିଟାଇ କିଛି କହିପାରନ୍ତି ନାହିଁ। ସେ ଗାଁରେ ଜଗୁ ଛଡ଼ା ଅନ୍ୟ ପୋଖତ ଜାଣିଲା ବାଲା ବ୍ରାହ୍ମଣ ମାଲଭାଇ ଆଉ କେହି ନାହାନ୍ତି। କେହି ଜଗୁର ପାଉଣା କମାଇବାକୁ ବସିଲେ ଜଗୁ ନିଜର କୃତିତ୍ୱ ତୁଳନାରେ ସେ ଦାବି କରୁଥିବା ପାଉଣା କିଛି ନୁହେଁ ବୋଲି ନାନା ପ୍ରକାର ଯୁକ୍ତି ଦେଖାଏ। ନିଜର ପତିଆର ଦେଖାଇବାକୁ ଯାଇ ସେ ଅତୀତର ନାନା ଘଟଣାର ପୁନରାବୃତ୍ତି କରି ପ୍ରମାଣ କରେ ଯେ ତା ଭଳି ମୁର୍ଦ୍ଦାର ପଡ଼ିବା ଲୋକ ଏ ଜଗତରେ ଦୁଇ ଜଣ ନାହାନ୍ତି। ସେ ଭାରି ଗର୍ବ ଅନୁଭବ କରେ। ଗତ ସାଲ ନରସିଂହ ମିଶ୍ରଙ୍କ ଭାରିଜାକୁ କେମିତି ଢୁ ଢୁ ଅଚାନକ ମେଘ ବର୍ଷାରେ ପୋଡ଼ିଦେଇ ଅଇଲା। ଅଇଲା ବେଳେ ସାତଗଛିଆ ତୋଟା ମୁଣ୍ଡରେ କେମିତି ଗୋଟାଏ ବେକ କଟା ମାଦଳ ହାବୁଡ଼ିରେ ପଡ଼ୁଥିଲା। ତାପରେ ପୁଷୁମାସିଆ ଶୀତଦିନ ରାତିରେ କେମିତି ଜଳ ଉଦରି ବେମାରରେ ପଡ଼ିଥିବା ନାଥ ବ୍ରହ୍ମାଙ୍କୁ ପୋଡ଼ିଲା ବେଳେ ମୁର୍ଦ୍ଦାର ପେଟରୁ ଦୁଇ ମାଠିଆ ପାଣି ବାହାରି ଆସି ଜୁଇନିଆ ଲିଭେଇ ଦେଇଥିଲା। ଜଗୁ ପୁଣି କେମିତି କୌଶଳ କରି ଏତେ ବଡ଼ ଅସାଧ୍ୟ ମଡ଼ାଟାକୁ ପୋଡ଼ିପାରିଲା, ଏସବୁ ପୁରୁଣା କାହାଣୀଗୁଡ଼ାକ ବଡ଼ ଦକ୍ଷ ଭାବରେ ସେ ବର୍ଣ୍ଣନା କରିଯାଏ। ଜଗୁତିଆଡ଼ିର ଅଭିଜ୍ଞତା ଓ ମୁର୍ଦ୍ଦାର ଦାହ ବିଦ୍ୟାର ଅଗାଧତା ଯେ କେତେ ବେଶୀ, ତାହା ଯେକୌଣସି ଗ୍ରାହକ ତା ସହିତ ଘୋଡ଼ିଏ କଥାବାର୍ତ୍ତା ହେଲେ ବେଶ ବୁଝିପାରିବ। ରୋଜ ସଞ୍ଜବୁଡ଼େ ଜଗୁତିଆଡ଼ି ଭାଗବତ ଘରେ ବସି ନିଜ ଅନୁଭବ କଥାଗୁଡ଼ାକ ସମସ୍ତଙ୍କୁ ଥରେ ଲେଖାଏ କହି ଶୁଣାଏ। ଝିପ୍ ଝିପ୍ ମେଘୁଆ ପାଗରେ ଅନେକ ଶ୍ରୋତା ତାକୁ ଘେରି ବସନ୍ତି। ଚିଲମରୁ ଦମେ ଟାଣି ଜଗୁ ପହିଲୁ ଗୋଟାଏ ଗଳା ଖଙ୍କାର ମାରେ। ଶ୍ରୋତାମାନେ ବୁଝିପାରନ୍ତି ଯେ ଏଥର ଗପ ଆରମ୍ଭ ହେବ। ଥରେ ଗୋଟାଏ ପୋଖତି ମଡ଼ା ଦାହ କରି ଫେରିଲା ବେଳେ ମୁକ୍ତାଝରା ପାଖ ଦୋକାନିଆ ଆମ୍ବ ଗଛ ଡାହିରେ ବସି ଗୋଟିଏ ପିତା ଶୁଣି କେମିତି ଏନ୍ତୁଡ଼ି ଜାଳି ତା ପିଲାକୁ ସେକୁଥିଲା, ତାହା ଏକ ନିପୁଣ ଚିତ୍ରକର ଭଳି ବର୍ଣ୍ଣନା କରାଯାଏ। ଶ୍ରୋତାମାନେ ଡରରେ ଟିକିଏ ଜାକିଜିଖୁଳି କାନ୍ଥକୁ ଲାଗି ବସି ଶୁଣନ୍ତି। ଏହିପରି ଭାବରେ ସେହି ଛୋଟ ବ୍ରାହ୍ମଣ ଶାସନଟିରେ ଜଗୁତିଆଡ଼ିର ଜୀବନ କଟେ। ଅଶିଣ ମାସ ରାତି ସଞ୍ଜବେଳୁ କେମିତି ଟିକିଏ ମେଘୁଆ ହୋଇଛି। ଜଗୁତିଆଡ଼ିର ମୁଣ୍ଡଟା ସେଦିନ ଭାରି ବିନ୍ଧୁଥାଏ। ସେ ଦୁଇ କାନ ପାଖ କପାଳରେ ଟିପି ଲେଖାଏ କଲିଚୁନ ବୋଳି ମୁଣ୍ଡରେ ମଫଲର ବୁଡ଼େଇ ଦାଣ୍ଡପଟ ଚାନ୍ଦିନୀ ଉପରେ ବସି ହରିବଂଶ ଶୁଣୁଥିଲା। ଗାଁ ଭିତରୁ କାନ୍ଦଣା ଶୁଣାଗଲା। ଆରସାହି ଦୋକାନରୁ ପାନଗୁଆ ଗୁଣ୍ଡି ଧରି କିଏ ଜଣେ ବାହୁଡ଼ୁଥିଲା। ସେ ଖବର ଦେଲା ଯେ ଜଟିଆ ମା ବୁଢ଼ୀର ବୋହୁଟା ମରିଯାଇଛି। ଚାହୁଁ ଚାହୁଁ ଗାଁ ଗୋଟାକରେ ହୁରି ପଡ଼ିଗଲା। ଜଗୁତିଆଡ଼ି ବି ପଇସା ରୋଜଗାର ହେବ ଭାବି ମନେ ମନେ ଖୁସି ହେଲା। କେତେ ଲୋକ ଆସି କେତେ କଥା କହିଗଲେ, ସାଇ ମାଇପେ ବାର କଥା ଫୁସ୍ଫାସ ହେଲେ। କିଏ କହିଲା ସେ ପାପ ଗର୍ଭ ହୋଇଥିଲା, ଅନ୍ୟ କିଏ କହିଲା ପେଟ ଭଙ୍ଗେଇବା ପାଇଁ କ'ଣ ଔଷଧି ମୌଷଧି ଖାଇଥିଲା, ବିଷ ଚହଟି ଯାଇ ଦେହ ଫଳିଗଲା। ଜଗୁତିଆଡ଼ି ଗୁମ୍ ହୋଇ ଶୁଣିଲା, ମୁହଁ ବଙ୍କେଇଦେଲା। ଜାତିରେ ଅଟକ ହେବା ଭୟରେ ସେ ଏତେ ବଡ଼ ରୋଜଗାରର ସବୁ ଆଶା ଛାଡ଼ିଦେଲା। ଜଟିଆ ମା ବୁଢ଼ୀର ସଂସାରରେ କେହି ନାହିଁ। ଶାଶୁବୋହୂ ଦୁଇ ଜଣ ପୁଆଣୀ ହେବାର ମାସକ ପରେ ପୁଅ ଯାଇଥିଲା କଲିକତା। ଟଙ୍କା ରୋଜଗାର କରି ଦେଣା ସୁଝିବ ବୋଲି ତିନି ବର୍ଷ ହେଲାଣି କିଛି ଖୋଜ ଖବର ବି ନାହିଁ। ପ୍ରଥମେ ଚିଠି ଖଣ୍ଡେ ଖଣ୍ଡେ ଦେଉଥିଲା, କିନ୍ତୁ ବର୍ଷ ହେବ ସେତକ ବି ବନ୍ଦ। ସେ ଗାଁର କେତେକ କଲିକତା ଫେରନ୍ତା ବ୍ରାହ୍ମଣ ପୂଜାରୀ କହନ୍ତି ସେ କେଉଁଠି ଗୋଟାଏ ମାଇକିନିଆ ଧରି କଲିକତା ମାଟିଆ ବୁରୁଜରେ ରହିଛି। ଘରେ ଥିଲା ଖାଲି ବୋହୁଟି, ଆଜି ସେ ତ ଗଲ। ସଙ୍ଗେ ସଙ୍ଗେ ବୁଢ଼ୀ ମୁଣ୍ଡରେ ଲଦି ଦେଇଗଲା କାଳ କାଳକୁ ଅପବାଦର ବୋଝ। ବୁଢ଼ୀ ବ୍ରାହ୍ମଣୀର ମୁଣ୍ଡରୁ ହାତ ଛାଡ଼ୁ ନାହିଁ। ତାର ଅବସ୍ଥା ସେଦିନ ଗାଣି ଗାଇଲେ ସରିନଥାନ୍ତା, କିନ୍ତୁ କେତେଜଣ ଗାଁର ମୁରବୀ ମଣିଷ ବାହାରି କଥାଟାକୁ ସମ୍ଭାଳି ନେଲେ। ବଡ଼ ବଡ଼ ମୁରବୀମାନେ ବୋହୁକୁ ଆଗରୁ ଜାବତା କରିନଥିବା ଯୋଗୁଁ ଜଟିଆ ମା ବୁଢ଼ୀକୁ ଗୁଡ଼ାଏ ଗାଳିମନ୍ଦ ଦେଲେ। ଶେଷକୁ ଫଇସଲା କରିଦେଇ କହିଲେ ଜଲ୍ଦି ଲାସ୍ ଖତମ କରିଦେବାକୁ ହେବ, ନହେଲେ ଛାଟିଆ ଥାନାରେ ଖବର ଦେଇଦେଲେ ଗୋଟା ଶାସନ ନାଁରେ କଳଙ୍କ ରଟିବ, ସମସ୍ତେ ତ ପୁଣି ଝିଅ ବୋହୂ ଧରି ଏଠାରେ ରହିଛନ୍ତି। ଜଟିଆ ମା ବୁଢ଼ୀ ଦାନ୍ତରେ କୁଟା ଦେଇ ସମସ୍ତଙ୍କୁ କୋଟିଏ ପ୍ରଣାମ କଲା। ତାକୁ ଏ ଘୋର ବିପଦରୁ ରକ୍ଷା କରିଥିବା ଯୋଗୁଁ ସମସ୍ତଙ୍କ ପାଖରେ କେତେ କୃତଜ୍ଞତା ଜଣାଇଲା। ମଡ଼ା କନ୍ଧେଇବା ପାଇଁ ଗାଁର ତିନି ଚାରି ଜଣ ଭେଣ୍ଡିଆ ଆଗଭର ହୋଇ ବାହାରି ପଡ଼ିଲେ। ପାଳଦୌଡ଼ି ବଳା ହେଲା, କୁକି ସଜଡ଼ା ହେଲା, କୁଲା ଖପରା ଶିକା ଛାଞ୍ଚୁଣି କାଠବାଡ଼ି ସବୁ ଆସି ଥୁଆ ହେଲା। ମୁର୍ଦ୍ଧାରର ଦେହ ମୁଣ୍ଡରେ ଲୁଗା ଗୁଡ଼ାଇ ସମସ୍ତେ ତାକୁ ଟେକି ଆଣି କୋକେଇରେ ବାନ୍ଧିଲେ। ମାତ୍ର ଜଣେ ପୁରୁଖା ମାଲ ଭାଇ ନହେଲେ ନ ଚଳେ, ଅଧଘଣ୍ଟା ଭିତରେ ଲାସ୍ ଖତମ ନହେଲେ ବିପଦର ଆଶଙ୍କା। ଥାନାବାବୁ ଖବର ପାଇବେ ତ ଗାଁ ଯାକ ସମସ୍ତେ ବନ୍ଧା ହୋଇଯିବେ। ଗାଁର ତ ଖଚୁଆ ଲୋକଙ୍କର ଅଭାବ ନାହିଁ। ମୁରବୀମାନେ କହିଲେ, ତିହାଡ଼ିଙ୍କି ଡାକ, ତିହାଡ଼ି ନଗଲେ ଏତେ ବଡ଼ କାମ ସୁରୁଖୁରୁରେ ଛିଡ଼ିବ ନାହିଁ। ଜଗୁତିଆଡ଼ି ପାଖକୁ ଡକରାଗଲା। ମାତ୍ର ଜଗୁତିଆଡ଼ି ଅମଙ୍ଗ, ସେ ଏକା ଜିଦ୍ ଧରି ବସିଲା। କହିଲା, ପାପ ଗର୍ଭ ହୋଇ ମରିଛି, ମୁଁ ସେଟାକୁ ଛୁଇଁବି? ଅସତୀ ଦୋଚାରୁଣୀଟାକୁ ମୁଁ କାନ୍ଧରେ ବସେଇବି? ସମସ୍ତେ ଫାଟି ଫୁଟି ଗଲେ। ଜଗୁ ଅଚଳ ଅଟଳ। ଶେଷରେ ଗାଁର ବୁଢ଼ାବୁଢ଼ୀ ମୁରବୀମାନେ ବହୁତ କୁହାବୁଲା କରିବାରୁ ଜଗୁତିଆଡ଼ି ମୁର୍ଦ୍ଦାର କାନ୍ଧେଇବାକୁ ରାଜି ହେଲା। ମାତ୍ର 5 ଟଙ୍କା ନ ପାଇଲେ ସେ ଏତେ ବଡ଼ ପାପକର୍ମ କରିବ ନାହିଁ ବୋଲି ସଫା ସଫା ଜଣାଇଦେଲା। ଜଟିଆ ମା ବୁଢ଼ୀର ସରାଗାତ ଖୋଳା ହୋଇ ଯାହା ବାହାରିଲା ତାହା କାଠ, କିରାସିନି, ଧୋବା ଭଣ୍ଡାରୀକୁ ନିଅଣ୍ଟ। ଶେଷରେ କଥା ଛିଡ଼ିଲା, ବହୁ ନାକଟରେ ଯେଉଁ ସୁନା ଗୁଣାଟି ଅଛି ସେଇଟାକୁ ଜଗୁତିଆଡ଼ି ପାଇବ। ଜଗୁତିଆଡ଼ି ଖୁସି ହୋଇ ଡାକ ଛାଡ଼ିଲା, ରାମ ନାମ ସତ୍ୟ ହେ। ମଶାଡ଼ି ପଦା, ସନ୍ତସନ୍ତିଆ ଅସନା ହାଣ୍ଡି, କାଠ, ମଣିଷ ମୁଣ୍ଡ, କୁଲା, ଆଟିକା, ପୋଡ଼ା ଅଙ୍ଗାର ଭିତରେ ଗଦା ଗଦା ପାଉଁଶ, ଚାରିଆଡ଼ୁ ଭାସି ଆସୁଛି ଗୋଟାଏ ବିକଟ ଆଇଁଶିଣିଆ ଗନ୍ଧ। ପଥ ଶ୍ରଦ୍ଧା ସହିଲା। ଜଗୁତିଆଡ଼ି ଗୋଟାଏ ମସ୍ତ ବଡ଼ ଚୁଲି ଖୋଳିଲା। ତାପରେ ମୁର୍ଦ୍ଦାରଟାକୁ ନେଇ କାଠ ଗଦା ଉପରେ ଚିତ୍ କରି ଶୁଆଇ ଦେଇ ତା ମୁହଁରୁ ଲୁଗା କାଢ଼ିଦେଲା। ସୁକେ ଭରି ଓଜନର ସୁନା ଲଣ୍ଠନ ଆଲୁଅରେ ଜଗୁତିଆଡ଼ି ଦେଖିଲା, ଗୁଣାଟା ମୁର୍ଦ୍ଦାରର ନାକ ଉପରେ ଚିକ୍ ଚିକ୍ କରୁଛି। ମେଘ କଟିଯାଇ ଆସ୍ତେ ଆସ୍ତେ ଜହ୍ନ ପଡ଼ିଛି। ମୁର୍ଦ୍ଦାରର ସେତା ଧଳା ମୁହଁ ଉପରେ ଜହ୍ନଆଲୁଅର ଝାପ୍ସା ଛାଇ। ସଙ୍ଗୀ ଭାଇମାନେ କହିଲେ, ଜଲ୍ଦି କାମ ସାର୍, ପୁଲିସ ଆସିବ ତ ସବୁ ଭଣ୍ଡୁର ହୋଇଯିବ। ଜଗୁ ଗୁଣାଟାକୁ ନାକରୁ ଛିଣ୍ଡାଇବାକୁ ହାତ ବଢ଼େଇଲା। ସେ ଦେଖିପାରିଲା, ଛୋଟ ବୋହୂଟିର ଫିକା ମୁହଁଟି ଜହ୍ନ ଆଲୁଅରେ ଗୋଟିଏ ଦରମଉଳା କଇଁ ଫୁଲ ପରି ଦେଖାଯାଉଛି। ତା ମୁହଁ ଚାରିପଟେ ଘେରି ରହିଛି ମୋଟାଏ କଳା କଳା କୁଞ୍ଚୁ କୁଞ୍ଚିଆ ବାଳର ଜଙ୍ଗଲ, ଠିକ୍ ଯେମିତି ଆକାଶର ଚାନ୍ଦ ପଛ ଆଡ଼େ ଜମି ରହିଛି କଳା ମେଘର ବହଳିଆ ଛାଇ। ବୋହୂଟିର ମୁହଁ ଉପରେ ପହଁରି ପହଁରି ଖେଳୁଛି ମଉଳା ଫୁଲର ଲାବଣ୍ୟ। ତାର ଅଲରା ଅସରା ବାଳଗୁଡ଼ିକ ଉପରେ ଜହ୍ନଆଲୁଅ ଲହଡ଼ି ମାରି ଭାଙ୍ଗି ଭାଙ୍ଗି ଲୁଟି ଯାଉଛି। ଜଗୁ ହାତ ଫେରାଇ ଆଣିଲା। ତାପରେ ସେ ଅନାଇଲା ଆକାଶର ଫିକା ଜହ୍ନଟା ଆଡ଼କୁ। ଜଗୁ ଏମିତି ଅନେକ ମୁର୍ଦ୍ଧାର ପଡ଼ିଛି, କିନ୍ତୁ କେବେ ହେଲେ ଦିନେ ସେ ମନ ଭିତରେ ଏମିତି ଝଡ଼ ଅନୁଭବ କରେ ନାହିଁ। ଏହି ଛୋଟ ସୁନ୍ଦର ମୁହଁଟିକୁ ଅସୁନ୍ଦର କରି ସୁନାର ଗୁଣାଟାକୁ ଆଣିବାକୁ ତାର ହାତ ଚଳିଲା ନାହିଁ। ବୋହୂଟିର ନାକ ଉପରେ ସେ ଗୁଣାଟା ତା ଆଖିରେ ଭାରି ଚମତ୍କାର ଦେଖାଯାଉଥିଲା। ସେ ଏ ନାରୀଟି ସମ୍ବନ୍ଧରେ କେତେ କ'ଣ ମନ ଭିତରେ ଭାବି ଯାଉଥିଲା। ଏହି ସମୟରେ ଜଗୁର ମନେ ପଡ଼ିଲା, ଆଉ କିଛି ଦିନ ଯାଇଥିଲେ ବୋହୂଟି ହୁଏତ ଗୋଟେ ମା ହୋଇଥାନ୍ତା, ଆଉ ହୁଏତ କେତେ କ'ଣ ସେ ହୋଇପାରିଥାନ୍ତା, କିନ୍ତୁ କିଛି ହୋଇପାରିଲା ନାହିଁ। କାହାର ଦୋଷ? ଛପି ଛପିକା ଜହ୍ନଆଲୁଅର ଅସରନ୍ତି ସମୁଦ୍ର ମଝିରେ ନିଶୁନ ମଶାଣି ପଦାର ଲଙ୍ଗଳା ବୁକୁ ଉପରେ ଶୋଇଥିଲା ଗୋଟିଏ ଦର ଫୁଟିଲା ନାରୀ, ଏକୁଟିଆ, ବାସ୍ତବିକ ବଡ଼ ଏକୁଟିଆ। ସେ ମଡ଼ା ବୁହା ଗାଉଁଲି ମନ ନିଜ ଭାଷାରେ ଭାବୁଥିଲା, ବାସ୍ତବିକ ଭାରି ଏକୁଟିଆ ସେ। ଖାଲି ଆଜି ନୁହେଁ, ଜୀବନ ସାରା ସେ ଏମିତି ଏକାକିନି ଏ ନିଛାଟିଆ ଦେହଘଷିଆ ଏକଘରିକିଆ ଜୀବନଟାକୁ ବଦଳାଇ ଟିକେ ଅନ୍ୟ ପ୍ରକାର କରି ବଞ୍ଚିବାର ସ୍ୱାଦ ଅନୁଭବ କରିବାକୁ ଯାଇ ଆଜି ଶୋଇଯାଇଛି ମଶାଣିର ମଡ଼ା। ବୋହୂଟିର ପାଉଁଶିଆ ମୁହଁ ଭିତରେ ସେ ଦେଖିପାରିଲା ଅନେକ ବଞ୍ଚିବାର କ୍ଷୁଧା। ଜଗୁକୁ ଡେରି କରୁଥିବା ଦେଖି ସଙ୍ଗୀ ମାଲ ଭାଇମାନେ ବିରକ୍ତ ହେଲେ। ଧମକ ଦେଇ କହିଲେ, ତୁ ଏମିତି ଡେରି କଲେ ଆମେ ମୁର୍ଦ୍ଦାର ଫୁର୍ଦ୍ଦାର ଛାଡ଼ି ପଳେଇବୁ, ପୁଲିସ ଆସିବ ତ କିଏ ଦାୟୀ ହେବ? ନେ ତୁ ଗୁଣାଟା ବାହାର କରନେ, ନହେଲେ ଆମେ ନିଆଁ ଲଗାଇଦେବୁ। ଗୁଣାଟା ନେବୁ ବୋଲି ତ ମରିଯାଉଥିଲୁ, ଏ ଲାଗେ ହାତ ଚଳୁନେଇ କିଆଁ? ଜଗୁତିଆଳିର ସ୍ୱପ୍ନ ଭାଙ୍ଗିଗଲା। ସେ ବଡ଼ ଲଜ୍ଜିତ ବୋଧ କଲା, ତଥାପି ଭିତରର ଦୁର୍ବଳତାକୁ ଚାପି ରଖିବା ପାଇଁ ସେ ବାହାରେ ପ୍ରକାଶ କଲା, ଛି ଛି, ଏ ମୁର୍ଦ୍ଦାର ଗୁଣାଟାକୁ ନେଇ ମୁଁ ଘରେ ଭର୍ତ୍ତି କରିବି? ସେ ଯେ ପାପଗର୍ଭ। ସଙ୍ଗୀମାନେ ପଚାରିଲେ, ତୁ ତେବେ ନବୁ ନାହିଁ, ଆମେ ନିଆଁ ଲଗାଇ ଦେଉଛୁ। ଜଗୁତିଆଳି ଅନ୍ୟମନସ୍କ ଭାବରେ ଜବାବ ଦେଲା, ହଁ ହଁ, ନିଆଁ ଲଗାଇ ଦିଅ, ଭଲ କରି ନିଆଁ ଲଗାଅ, ସବୁ ଯେମିତି ଜଳିପୋଡ଼ି ପାଉଁଶ ହୋଇଯିବ। ହୁତୁ ହୁତୁ ହୋଇ ନିଆଁ ଜଳି ଉଠିଲା। ନିଆଁର ଲହଲହ ଜିହ୍ୱା ନିମିଷେ ସବୁ ଚାଟି ନେବା ପାଇଁ ବସିଥିଲା। ବୋହୂଟିର ଗୋରା ମାଉଁଛିଆ ଦେହଟା ନିଆଁରେ ସିଝି କଳାକାଠ ପଡ଼ିଗଲା। ତାପରେ ଫୋଟକା ହୋଇ ସେଥିରୁ ପରସ୍ତ ପରସ୍ତ ଚୋପା ଛାଡ଼ିଗଲା। ଜଗୁତିଆଟି ନିସ୍ତବ୍ଧ ହୋଇ ସେ ପଡ଼ିଯାଇଥିବା ଦେହଟା ଆଡ଼କୁ ଚାହିଁଥିଲା। ଦୂର କୋଚିଳାବଦା ଉପରେ ପେଚା ଶାଗୁଣା ଆଉ ଭୂଇଁ କୁକୁଡ଼ାମାନଙ୍କର ହାଟ ବସିଥିଲା। ଅନେକ ଦୂରରୁ ଧାନ ବିଲ ଆରପାରିରୁ ଏହି ସମୟରେ ଭାସି ଆସିଲା ଗୋଟିଏ ଅଣ୍ଡିର ବିଲୁଆର କାନଫଟା ଭୋକିଲା ରଡ଼ି। ଅସନା ଅନ୍ଧାର ହାଡ଼ ପାଉଁଶ ଅଙ୍ଗାର ଜୁଇ ଭିତରୁ କେମିତି ଗୋଟାଏ ପଚା ପୋଡ଼ା ଗନ୍ଧ ପବନରେ ଭାସି ଆସି ଚାରିଆଡ଼େ ବିଞ୍ଚି ହୋଇଗଲା। ସଙ୍ଗୀ ଭାଇମାନେ ଜଗୁକୁ ଉଦ୍ଦେଶ୍ୟ କରି କହିଲେ, ତୁ ସେଇ ଦୋଚାରୁଣୀଟାର ଅଳଙ୍କାର ଗୁଡ଼ାକ ତୋ ପିଲାଛୁଆ ଘରେ ଭର୍ତ୍ତି ନକରି ଭାରି ଭଲ କରୁଛୁ ଭାଇ, ବଡ଼ ଅମଙ୍ଗଳ ହୋଇଥାନ୍ତା ତୋର, ଦେଖୁନୁ କେମିତି କଲବଲ ହୋଇ ମଲା। ନିଜ ପେଟର ପିଲାଟାକୁ ଯେ ମାରିବାକୁ ଯାଉଥିଲା ସେ ନିଜେ ମରନ୍ତା ନାହିଁ, ଧର୍ମ କ'ଣ ନାହିଁ? ସେ ଜଳନ୍ତା ପାଉଁଶ ଭିତରେ ଆଖି ବୁଲାଉ ବୁଲାଉ ବିରକ୍ତ ହୋଇ ଜଗୁ କହିଲା, ଥାଉ ଥାଉ ଅନ୍ୟକୁ ବିଚାର କର ନାହିଁ, ମଣିଷ କ'ଣ ମଣିଷକୁ ଠିକ୍ ବୁଝିପାରେ।